ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ ଜୁହାର। ମୁଖ୍ୟ ଖବର, ନୀତି ଆୟୋଗ ବୈଠକ ଥି ଯୋଗ ଦେବାକେ ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦ୍ରୀୟ ବିଦ୍ୟାଳୟ ସହିତ 133 କୋଟି ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଭୁବନେଶ୍ୱର ଲୋକସେବା ଭବନ ପୁରୀ ଗୋବର୍ଦ୍ଧନ ପୀଠର ସଂରକ୍ଷଣ ଓ ସୁରକ୍ଷାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଆଉ ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ରୀୟ ଉତ୍ତର ଆଖପାଖର ଉତ୍ତର ଇଲାକାନ ଏବେ 27 ତାରିଖ ସୃଷ୍ଟି ହୋଇପାରେ ଲଘୁଚାପ, ଅନୁମାନ କଲା ପାଣିପାଗ କେନ୍ଦ୍ର। ଏଥର ପୁରା ଖବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଇବାକାଲି ନୀତି ଆୟୋଗର 10 ନମ୍ବର ବାର୍ଷିକ ପ୍ରବନ୍ଧନ ପରିଷଦର ବୈଠକ ବସ୍ବା। ବୈଠକଟି ବିକଶିତ ରାଜ୍ୟ ଲାଗି ବିକଶିତ ଭାରତ ବାବଦେ ଆଲୋଚନା କରାଯିବା ସହିତ କାର୍ଯ୍ୟ ଖସଡ଼ା ବନାବାର ଉପରେ ଆଲୋଚନା ହେବା। ବଛରକ ଥରେ ହେଉଥିବା ଏହି ବୈଠକଟି ଭିନ୍ ଭିନ୍ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକଟି ଯୋଗଦେବା ଲାଗି ଆଜି ନୂଆଦିଲ୍ଲୀ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସହିତ 133 କୋଟିରୁ ଅଧିକ ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍। ଶ୍ରୀ ପ୍ରଧାନ କାମାକ୍ଷାନଗର କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ୍ ଲୋକାର୍ପଣ କରିବାର ସହିତ ଜନତାରୀ ବୋଲ୍ଠାରେ 33 କୋଟି ଟଙ୍କାଥି ତିଆରି ହେବାରକେ ଥିବା ସ୍ଥାୟୀ କ୍ୟାମ୍ପସ୍ ଲାଗି ଭୂମିପୂଜା କରିଛନ୍। ବାଇସିଙ୍ଗାଠାରେ 53 ନମ୍ବର ଜାତୀୟ ରାଜପଥର କାମାକ୍ଷାନଗର ବାଇପାସ୍ରୁ ଡୁବ୍ରି ସେକ୍ସନ୍ ତକ୍ ତିଆରି ହେବାକୁ ଥିବା ଓଭରବ୍ରିଜ୍ର ଲୋକାର୍ପଣ କରିଛନ୍। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମିଳିତ ଚେଷ୍ଟାଥି ଉଦ୍ଘାଟିତ ଆଉ ଶିଳାନ୍ୟାସ ହୋଇଥିବା ଏହି ପ୍ରକଳ୍ପମାନେ ଢେଙ୍କାନାଳ ଜିଲ୍ଲାକେ ବିକଶିତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଶଙ୍କରାଚାର୍ଯ୍ୟଙ୍କର ଗୋବର୍ଦ୍ଧନ ପୀଠର ସଂରକ୍ଷଣ ଓ ବିକାଶ ବାବଦ ସମୀକ୍ଷା କରିଛନ୍। ବୈଠକଟି ଗୋବର୍ଦ୍ଧନ ପୀଠର ସୁରକ୍ଷା ଓ ସଂରକ୍ଷଣ, ସବୁ ଆଘର ଆଚାର୍ଯ୍ୟମାନଙ୍କର ସମାଧିସ୍ଥଳର ସୁରକ୍ଷା, ଜଗଦ୍ଗୁରୁଙ୍କର ସୁରକ୍ଷା ବ୍ୟବସ୍ଥା, ଗୋବର୍ଦ୍ଧନ ଗୋଶାଳାର ବିକାଶ ଆର୍ ମହୋଦଧି ସନ୍ଧ୍ୟା ଅଲତ ଜାଗାର ବିକାଶ ବାବଦେ ଆଲୋଚନା କରାଯାଇଛି। ସବୁ ବିଭାଗ ଭିତରେ ତାଲମେଲ ରଖିକରି ପୀଠର ସଂରକ୍ଷଣ ଦିଗେ କାମ କରବାରକେ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଲାଗି ଏବା ମାସର 3 ତାରିଖ ସୁଲହଜନୀୟ କମିଟିର ପହଲା ବୈଠକ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। କୋଟିଆ ଲାଗି ଦୀର୍ଘ ଓ ସ୍ୱଳ୍ପ ମିଆଦୀ ଯୋଜନା ତିଆରି କରାଯିବା, ଏଥିଲାଗି ସ୍ୱତନ୍ତ୍ର ଅଧିକାରୀମାନେ ନିଯୁକ୍ତି ହେବେ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍। ଗୋଟିଏ ମତଦାନ କେନ୍ଦ୍ରର ଭୋଟର ସଂଖ୍ୟା 1500ରୁ 1200 କମ କରବାରକେ ଭାରତୀୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍। ଆୟୋଗର ଏହି ପଦକ୍ଷେପ ମତଦାନ କେନ୍ଦ୍ରମାନଙ୍କେ ଭିଡ଼ କମାବାର ଆଉ ବୁଥ୍ମାନଙ୍କେ ଲୁକ୍କୁ ବେଶୀ ସମୟ ନାହିଁ ଅଟକାବାର ଲାଗି ଆୟୋଜ ଏହି ପଦକ୍ଷେପ ନେଇଥିବାର ଜଣାପଡ଼ିଛି। ଇତାର ସହିତ ସହରୀ ଇଲାକାମାନଙ୍କେ ବଡ଼ ମହଲା କୋଠା ଆଉ କଲୋନୀମାନଙ୍କେ ଭିଡ଼ ନଜରଥି ରଖିକରି ଅଧିକା ମତଦାନ କେନ୍ଦ୍ର ବ୍ୟବସ୍ଥା କରବାରକେ ଚିନ୍ତା କରାଯାଉଛି। ମତଦାନକେ ସୁବିଧାଜନକ ଆଉ ସରଳ କରବାର ଲାଗି ଏସବୁ ପଦକ୍ଷେପ ନିଆଯାଉଛି ବୋଲି ଆୟୋଗ ତରଫରୁ ବାହାରିଥିବା ବିଜ୍ଞପ୍ତି କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ରବିବାର ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 122 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବ। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ତିଭି ଏଇଟା ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେରଘା ପ୍ରସାରଣ କରାଯିବା। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଜୁନ୍ 15-20 ତାରିଖ ଭିତରେ ସରକାର ନୂଆ ଅବକାରୀ ନୀତି ଆନବେ ବୋଲି ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଇ ବାବଦେ ସୂଚନା ଦେଇକରି ମନ୍ତ୍ରୀ କହିଛନ୍, ନୂଆ ଅବକାରୀ ନୀତିର ଅବଧି 3 ବଛର ରହିବା। ଅବକାରୀ ନୀତିକେ ବର୍କସାର ବ୍ୟବସ୍ଥିତ କରବାରକେ ବିଭାଗ ଉଦ୍ୟମ କରୁଛି। ସେଥିଲାଗି ବିଭାଗର ବହୁତଟେ ଟିମ୍ ଭିନ୍ ଭିନ୍ ରାଜ୍ୟକେ ଯାଇକରି ସେନ କାର୍ଯ୍ୟକାରୀ ହେଉଥିବା ଅବକାରୀ ନୀତିର ସମୀକ୍ଷା କରୁଛନ୍। ଏବା 3 ତାରିଖ ବିଭାଗୀୟ ସଚିବଙ୍କ ନେତୃତ୍ୱ ଭିଲ୍ ଗୋଟିଏ ଟିମ୍ ଆନ୍ଧ୍ରପ୍ରଦେଶ ଯିବେ ବୋଲି ଅବକାରୀ ମନ୍ତ୍ରୀ କହିଛନ୍। ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିକି ଭିନ୍ ଭିନ୍ କାର୍ଯ୍ୟକ୍ରମଥି ଯୋଗ ଦେଇଛନ୍। ବୀରମହାରାଜପୁର ବ୍ଲକ ଚମ୍ପାମାଲ ଗାଁର ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର, ଜିଲ୍ଲା ଗ୍ରାମୀଣ ବିକାଶ, ରାସ୍ତା ନିର୍ମାଣ, ମହିଳାଙ୍କର ଉନ୍ନତି ଆଉ ପିଇବାର ପାଇନ ପ୍ରକଳ୍ପ ସହିତ ପାଖାପାଖି 100 କୋଟି ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ କରିଛନ୍। ସେନ୍ତା ଉଲୁଣ୍ଡା ବ୍ଲକ ପଲାସଠାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାଥି ପାଖାପାଖି 8 କୋଟି ଟଙ୍କା ରାସ୍ତା କାମର ଶିଳାନ୍ୟାସ କରିଛନ୍। ବୀରମହାରାଜପୁର ଆଉ ବିନ୍କା ବ୍ଲକ ବହୁତ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍। ଏ ଅବସରରେ ଜିଲ୍ଲା ସର୍କିଟ ହାଉସ ମନ୍ତ୍ରୀ ଶ୍ରୀ ନାୟକ ଗୋଟିଏ ସମୀକ୍ଷା ବୈଠକଟି ଯୋଗ ଦେଇଛନ୍। ଭୁବନେଶ୍ୱର ଠାନେ ଏବେକାଲିଠାନୁ ଓଡ଼ିଶା ଆଉ ଦକ୍ଷିଣ ପୂର୍ବ ଏସିଆର ଦେଶମାନଙ୍କର ଭିତରେ ରହିଥିବା ସାମାଜିକ ସାହିତ୍ୟିକ ସାଂସ୍କୃତିକ ଆଉ ସଭ୍ୟତାଗତ ସମାନତାକେ ନେଇକରି ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ମୂଳ ହେବା। କଲିଙ୍ଗ ଓ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରୀୟ ସଭ୍ୟତାଗତ ସଂଯୋଗ ଶୀର୍ଷକ ସମ୍ମିଳନୀଟି ଓଡ଼ିଶା ସହିତ ଭାରତ ଓ ଦକ୍ଷିଣ ପୂର୍ବ ଏସିଆର ଦେଶମାନଙ୍କର ଶିକ୍ଷାବିତ୍ ଗବେଷକ ସାହିତ୍ୟିକ ସଂସ୍କୃତି ଗବେଷକମାନେ ଯୋଗଦେବେ। ଏ ବର୍ଷର ସାବିତ୍ରୀ ଉଆସ ଲାଗି ରାଜ୍ୟ ସରକାର ଏବା 27 ତାରିଖ ବଦଳେ 26 ତାରିଖ ଦିନ ଘୋଷଣା କରିଛନ୍। ଏ ବାବଦ ପ୍ରସ୍ତାବକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅନୁମୋଦନ କରିଛନ୍। ସୂଚନା ଅନୁସାରେ ପୁରୀ ମୁକ୍ତି ମଣ୍ଡପ ଆଉ ଭିନ୍ ଭିନ୍ ପାଞ୍ଜି ଗଣନା କରି ଅନୁଷ୍ଠାନମାନଙ୍କର ସାଙ୍ଗେ ବିଚାର କରବାର ଉତରୁ 27 ତାରିଖ ବଦଳା 26 ତାରିଖ ଦିନ ସାବିତ୍ରୀ ଉଆସ ପାଳନ କରବାରକେ ନିଷ୍ପତ୍ତି ନିଆଯାଇଛି। ପୁରୀ ଶ୍ରୀମନ୍ଦିର ସୁରକ୍ଷା ଲାଗି ରାଜ୍ୟ ସରକାର ଡ୍ରୋନ୍ ବିରୋଧୀ ଟେକ୍ନୋଲୋଜି ବ୍ୟବହାର କରବାରକେ ବିଚାର କରୁଛନ୍ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ସେ କହିଛନ୍ ଶ୍ରୀମନ୍ଦିର ସୁରକ୍ଷାର ଭିନ୍ ଭିନ୍ ଦିଗ୍କେ ନେଇକରି ପୁଲିସ ବିଭାଗ ସାଙ୍ଗେ ଆଲୋଚନା କରାଯାଉଛି। ଦରକାର ପଡ଼ିଲେ ଶ୍ରୀମନ୍ଦିର ସୁରକ୍ଷାତି ଡ୍ରୋନ୍ ନିରୋଧୀ ବ୍ୟବସ୍ଥା ଭିଲ୍ ବ୍ୟବହାର କରାଯିବା। ରାଜ୍ୟର ଭିନ୍ ଭିନ୍ ଇଲାକାର ପ୍ରମୁଖ ରଥଯାତ୍ରାମାନଙ୍କୁ ଆଇନ ବିଭାଗ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ବୋଲି ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ସେ କହିଛନ୍ ଦେବୋତ୍ତର ଆଇନ ଅଧୀନ ଥିବା ରାଜ୍ୟର ଜଗନ୍ନାଥ ମନ୍ଦିରମାନଙ୍କୁ ରଥଯାତ୍ରା ଲାଗି ଏ ସାହାଯ୍ୟ ମିଳିବା। ଏଥିଲାଗି ବିଭାଗ ପାଖେ ଆଗନୁ ବହୁତଟେ ଆବେଦନ ଆସିଛି। ସବୁକେ ବିଚାର କରାଯାଇକରି ପ୍ରମୁଖ ରଥଯାତ୍ରାମାନଙ୍କୁ ସାହାଯ୍ୟ କରବାରକେ ବିଭାଗ ଚିନ୍ତା କରୁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍। ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ଆଜି ନୂଆପଡ଼ା ସର୍କିଟ୍ ହାଉସ୍ଠାରେ ଜିଲ୍ଲାନ ଚାଲିଥିବା ଯୋଗାଣ ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିଛନ୍। ବୈଠକଟି ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସହିତ ଅଲଗା ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇକରି ଜିଲ୍ଲାନୁ ହେଉଥିବା ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଟିକିନିକି ସ୍ଥିତି ଅଧ୍ୟକ୍ଷ ଶ୍ରୀ ସାହୁଙ୍କୁ ଜଣାଇଥିଲେ। ନୂଆପଡ଼ା ଦାଦନ ପ୍ରବଣ ଜିଲ୍ଲା ହୋଇଥିବାରୁ ସେମାନଙ୍କର କଲ୍ୟାଣ ଲାଗି ନିଆଯାଉଥିବା ପଦକ୍ଷେପ ବାବଦେ ବିଲ୍ ସୂଚନା ଦେଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସଚେତନତା ବୈଠକ ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତା ହୋଇଥିବା ବୈଠକଟି ଏଶ୍ନିର କରୋନା ସ୍ଥିତିକେ ନେଇକରି ଲୋକଙ୍କୁ କେନ୍ତା କରି ସଚେତନ କରାଯିବା ସେ ବାବଦେ ଆଲୋଚନା କରାଯାଇଥିଲା। ଇତାର ସହିତ ବର୍ଷା ସମେତ ଜଳବାହିତ ରୋଗରୁ ରକ୍ଷା ପାଇବାର ଲାଗି ଲୋକଙ୍କୁ ସଚେତନ କରବାରକେ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କର ଅଧ୍ୟକ୍ଷତା ଆଜି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ବୈଠକ ହୋଇଯାଇଛି। ବର୍ଷା ସମୟଟି ବନ୍ୟା ବାତ୍ୟା ବାଗରେ ଜରୁରୀ ସ୍ଥିତିରେ ମୁକାବିଲା କରବାର ସହିତ ଶୂନ୍ୟ ମୃତ୍ୟୁ ସୁନିଶ୍ଚିତ କରବାର ଲାଗି ବୈଠକଟି ଜୋର ଦିଆଯାଇଥିଲା। ଏଥିଲାଗି ବିଭାଗୀୟ ଅଧିକାରୀ ଆଉ କ୍ଷେତ୍ର କର୍ମଚାରୀମାନେ ସତର୍କ ରହିକରି ଜିଲ୍ଲାର ବନ୍ୟା ଆଉ ତଲି ଇଲାକାମାନଙ୍କେ ଆତୁରା ଉଦ୍ଧାର କାମ ଆଉ ଥଇଥାନ ଦିଗେ କାମ କରବାରକେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ବରଗଡ଼ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷଠାରେ ଧନୁଯାତ୍ରା ମହୋତ୍ସବ ସାଧାରଣ ଆଉ କାର୍ଯ୍ୟନିର୍ବାହୀ କମିଟିର ବୈଠକ ହୋଇଯାଇଛି। ବୈଠକଟି ଏ ବର୍ଷର ଧନୁଯାତ୍ରାର ସଫଳତାର ସହିତ ସାରବାର ଉତରୁ ତାର ଖର୍ଚ୍ଚା ବାବଦେ ଆଲୋଚନା କରାଯାଇଥିଲା। ଏ ଅବସରରେ ଧନୁଯାତ୍ରା ଉପରେ ତିଆରି ପ୍ରାମାଣିକ ଚଳଚ୍ଚିତ୍ର ଆଉ କଫି ଟେବୁଲ ବୁକ୍ ଉନ୍ମୋଚିତ ହୋଇଛି। ବୈଠକଟି ଜିଲ୍ଲାପାଳଙ୍କର ସହିତ ବରଗଡ଼ ଅତାବିରା ପଦମପୁର ବିଧାୟକ ଜନପ୍ରତିନିଧି ଆଉ ଅଧିକାରୀମାନେ ଯୋଗ ଦେଇଥିଲେ। ବଲାଙ୍ଗୀର ଜିଲ୍ଲାର ଭାଲେର ପେକ୍ସଠାରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଡାଲୁଆ ଧାନ ଘିନା ଶୁଭାରମ୍ଭ କରିଛନ୍। ଏହି ଖେଡ଼ ଜିଲ୍ଲାର 108 ପେକ୍ ଜରିଏ 257,800 କ୍ୱିଣ୍ଟାଲ ଧାନ 11,647 ଜଣ ଚାଷୀଙ୍କନୁ ଘିନାଯିବା ବୋଲି ଶ୍ରୀ ବେହେରା କହିଛନ୍। ରାଜ୍ୟର କେତେଟା ଜାଗାନ ଆଜି କାଲବୈଶାଖୀ ବର୍ଷା ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବଙ୍ଗୋପସାଗରର ପଶ୍ଚିମ ପୈନ୍ଦ୍ରୀୟ ଆଉ ତାର ପାଖର ଉତ୍ତର ଇଲାକାନ ଏବେ 27 ତାରିଖ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏତାର ପ୍ରଭାବଟି ଏବେ 5 ଦିନ ତକ ରାଜ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏବେ 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଶେଷ ମୁଖ୍ୟ ଖବର ଫେରଘାଏ ନୀତି ଆୟୋଗ ବୈଠକଟି ଯୋଗ ଦେବାରକେ ଆଜି ନୂଆଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦ୍ରୀୟ ବିଦ୍ୟାଳୟ ସହିତ 133 କୋଟି ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉ ବଙ୍ଗୋପସାଗର ପଶ୍ଚିମ କେନ୍ଦ୍ରୀୟ ଆଉ ତାର ଆଖପାଖର ଉତ୍ତର ଇଲାକାନ ଏବେ 27 ତାରିଖ ସୃଷ୍ଟି ହୋଇପାରେ ଲଘୁଚାପ ଅନୁମାନ କଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।